ଆମେ ମ୍ୟୁଜିକ୍ ଆଲବମ୍ର କେନ୍ଦ୍ରବିନ୍ଦୁରେ ଥିଲେ ବିଭୁ କିଶୋର, ଜୁଲୁ ବା ଭରଦ୍ୱାଜ ପଣ୍ଡା ଆଉ ଗୁଟଲି ରଥ। ଜୁଲୁ ଜଣେ ଶକ୍ତିଶାଳୀ ଗୀତ ଲେଖକ, ଯାହାଙ୍କ ଲେଖାରେ ସାମ୍ପ୍ରତିକ ଜୀବନର ବ୍ୟଙ୍ଗ ଆଉ ବିରୋଧାଭାସ ଦୁଇଟା ଯାକ ଥାଏ। ବିଭୁ କିଶୋରଙ୍କ ସ୍ୱର ବର୍ତ୍ତମାନ ଓଡ଼ିଆ ଗୀତର ଏକ ନିର୍ଣ୍ଣାୟକ ସ୍ୱର। ଏହି ଦୁଇ ଜଣଙ୍କ ସକ୍ରିୟତାରେ ତିଆରି ହୋଇଛି ଆଜିର ସଂକଳନ ବ୍ଲୁ ମୁଡ୍। ବିଭୁଙ୍କର ଅଛି ବିହ୍ୱଳତା, ଆଉ ଜୁଲୁ ଜଣେ ସତର୍କ ଗ୍ରାମାରିଆନ। ଆସନ୍ତା ଗୀତ ସାବାଳିକାରେ ଦେଖନ୍ତୁ କେତେ ସମ୍ବେଦନଶୀଳତା ସହିତ ସେମାନେ ନୂଆ ପିଢ଼ିର ତରୁଣ ଶ୍ରୋତାମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ଏହି ସାବାଳିକା ସାଙ୍ଗେ ବୁଲିଯିବା ପାଇଁ। ପ୍ରାପ୍ତ ବୟସ୍କଙ୍କ ଦୁନିଆରେ ସାବାଳିକାର ପ୍ରଥମ ପ୍ରବେଶ।
ଚାଲ ଯିବା ହୋଟେଲକୁ ସାବାଳିକା, ରେସ୍ତୋରା ସିନେମାକୁ ସାବାଳିକା, ଚାଲ ଚାଲ ଯିବା ହୋଟେଲକୁ ସାବାଳିକା, ରେସ୍ତୋରା ସିନେମାକୁ ସାବାଳିକା, ଆଉ ତୁମେ ଶିଶୁ ନୁହ ସାବାଳିକା, ଆଉ ସ୍କୁଲ ପିଲା ନୁହ ସାବାଳିକା, ଜାଣୁ ପଛେ ତୁମ ଘର ତାଙ୍କର କି ଅଧିକାର, ଜାଣୁ ପଛେ ତୁମ ଘର ତାଙ୍କର କି ଅଧିକାର, ତୁମେ ନୁହେଁ ଆଉ କାର, ତୁମେ ଖାଲି କେବଳ ତୁମର। ଚାଲ ଯିବା ହୋଟେଲକୁ ସାବାଳିକା, ରେସ୍ତୋରା ସିନେମାକୁ ସାବାଳିକା। ଏଥର ତ ନେଇପାର ତୁମେ ତୁମ ନିର୍ଣ୍ଣୟ, ଏଥର ତ ଦେଇପାର ସଶରୀର ହୃଦୟ, ଓ ଏଥର ତ ନେଇପାର ତୁମେ ତୁମ ନିର୍ଣ୍ଣୟ, ଏଥର ତ ଦେଇପାର ସଶରୀର ହୃଦୟ। ଏଥର ତ ଜହ୍ନ ନୁହେଁ ଚୁମ୍ବନ, ଏଥର ତ ନିଭୃତର ସନ୍ଧାନ, ଏଥର ତ ଟଫି ନୁହେଁ କଫି ଖିଆ, ଏଥର ତ ରାଜନୀତି ଭୋଟ ଦିଆ, ଏଥର ତ କାରଣ ଯନ୍ତ୍ରଣା, ଏଥର ତ ପ୍ରେମ ପରି ପ୍ରତାରଣା, ଏଥର ତ ଅଧିକାର ସାବାଳିକା, ସ୍ୱର୍ଗର ନର୍ଗର ସାବାଳିକା।